ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ପର୍ଯ୍ୟଟନ ଦ୍ୱାରା ମାନବିକତାର ବନ୍ଧନ ସଶକ୍ତ ହେଉଥିବାବେଳେ ଯୋଗାଣ ଶୃଙ୍ଖଳକୁ ଯେକୌଣସି ଦ୍ୱନ୍ଦ୍ୱ ବାଧାପ୍ରାପ୍ତ କରିଥାଏ କହିଲେ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଆସନ୍ତା 29 ତାରିଖ ରବିବାର ଦିନ ପୂର୍ବାହ୍ନ 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତ୍ମନିର୍ଭର ଯୋଜନା ଅଧୀନରେ ଭାରତ ଏକ ବିଶ୍ୱ ମ୍ୟାନୁଫ୍ୟାକ୍ଚରିଂ ହବ୍ରେ ପରିଣତ ହୋଇଛି ବୋଲି ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସୂଚନା ଭାରତ ଉଜ୍ବେକିସ୍ତାନ ମଧ୍ୟରେ ଆଜି ତାସ୍କେଣ୍ଟଠାରେ ସ୍ୱାକ୍ଷରିତ ହୋଇଛି ଦ୍ୱିପକ୍ଷୀୟ ପୁଞ୍ଜିନିବେଶ ରାଜିନାମା ଏବଂ ମାକାଉ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ମହିଳା ଡବଲ୍ସ ବର୍ଗରେ ଭାରତର ତ୍ରିଶା ଜୋଲି ଓ ଗାୟତ୍ରୀ ଗୋପୀଚାନ୍ଦଙ୍କ ଯୋଡ଼ି ପ୍ରବେଶ କଲେ ସେମିଫାଇନାଲ୍ରେ ପର୍ଯ୍ୟଟନ ମାନବିକତାର ବନ୍ଧନକୁ ଅଧିକ ସଶକ୍ତ କରେ ବୋଲି ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ମତବ୍ୟକ୍ତ କରିଛନ୍ତି ଆଜି ନୂଆଦିଲ୍ଲୀଠାରେ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଆୟୋଜିତ ଜାତୀୟ ସ୍ତରୀୟ ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସେ ଏହା କହିଛନ୍ତି ଶ୍ରୀ ଧନକଡ଼ କହିଛନ୍ତି ପର୍ଯ୍ୟଟନ ବିଶ୍ୱସ୍ତରରେ ଶାନ୍ତି ପ୍ରକ୍ରିୟାକୁ ପ୍ରୋହାହିତ କରିଥାଏ ଅନ୍ୟପକ୍ଷରେ ବିଶ୍ୱର ଯେକୌଣସି ସ୍ଥାନରେ ଦ୍ୱନ୍ଦ୍ୱ ସୃଷ୍ଟି ହେଲେ ଏହାଦ୍ୱାରା ଏହି ଭୂଖଣ୍ଡର ପ୍ରତ୍ୟେକ ଅଞ୍ଚଳରେ ପ୍ରଭାବ ଦେଖିବାକୁ ମିଳିଥାଏ ଏଭଳି ଦ୍ୱନ୍ଦ୍ୱ ଯୋଗାଣ ଶୃଙ୍ଖଳକୁ ମଧ୍ୟ ବାଧାପ୍ରାପ୍ତ କରିଥାଏ ବୋଲି ସେ କହିଛନ୍ତି ଚଳିତ ବର୍ଷ ବିଶ୍ୱ ପର୍ଯ୍ୟଟନ ଦିବସର ବାର୍ତ୍ତା ପର୍ଯ୍ୟଟନ ଏବଂ ଶାନ୍ତି ଉପରେ ଆଲୋକପାତ କରି ଶ୍ରୀ ଧନକଡ଼ କହିଛନ୍ତି ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱରେ ଏହାର ଅନେକ ପ୍ରାସଙ୍ଗିକତା ରହିଛି ଚଳିତ ବର୍ଷର ଏହି ବାର୍ତ୍ତା ବିଶ୍ୱର ସର୍ବବୃହତ୍ ଚଳଚଞ୍ଚଳ ଗଣତାନ୍ତ୍ରିକ ଦେଶ ଭାବେ ପରିଚିତ ଭାରତ ଲାଗି ମଧ୍ୟ ଅନେକ ଗୁରୁତ୍ୱ ବହନ କରେ ବିଶ୍ୱସ୍ତରରେ ସାମାଜିକ ଅର୍ଥନୈତିକ ବିକାଶ ଏବଂ ସାଂସ୍କୃତିକ ଆଦାନ ପ୍ରଦାନ କ୍ଷେତ୍ରରେ ପର୍ଯ୍ୟଟନର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଉପରାଷ୍ଟ୍ରପତି ମତବ୍ୟକ୍ତ କରିଛନ୍ତି ଏହି ସମାରୋହରେ ଉଦ୍ବୋଧନ ଦେଇ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ କହିଛନ୍ତି ବିବିଧ ସଂସ୍କୃତି ଏବଂ ଦେଶଗୁଡ଼ିକ ମଧ୍ୟରେ ଆପୋଷ ବୁଝାମଣାର ସେତୁ ନିର୍ମାଣ କରିବା ଦିଗରେ ପର୍ଯ୍ୟଟନ ଏକ ଉପଯୁକ୍ତ ମାଧ୍ୟମ ବିଭିନ୍ନ ଦେଶକୁ ସଂଯୋଗ କରିବା କ୍ଷେତ୍ରରେ ପର୍ଯ୍ୟଟନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ଶେଖାୱତ କହିଛନ୍ତି ଏହି ଅବସରରେ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କ ସମେତ ପର୍ଯ୍ୟଟକ ମିତ୍ର ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ଭଳି ବିଜେତାମାନଙ୍କୁ ଉପରାଷ୍ଟ୍ରପତି ପୁରସ୍କୃତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 29 ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ପୂର୍ବାହ୍ନ 11:00 ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 114ତମ ସଂସ୍କରଣ ହେବ ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ଚତୁର୍ଥ ମନ୍ କି ବାତ୍ କାର୍ଯ୍ୟକ୍ରମ ଏଥିଲାଗି ପ୍ରଧାନମନ୍ତ୍ରୀ ଲୋକଙ୍କୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଛନ୍ତି ଜନସାଧାରଣ ନମୋ ଆପ୍ ଓ ମାଇ ଗଭ୍ ପୋର୍ଟାଲ୍ରେ ସେମାନଙ୍କର ମତାମତ ଦେଇପାରିବେ ଏତଦ୍ବ୍ୟତୀତ ସେମାନେ 1800117800 ଡାଏଲ୍ କରି ସେମାନଙ୍କର ମତାମତ ରେକର୍ଡ କରିପାରିବେ ସେମାନେ ମଧ୍ୟ 1922କୁ ମିସ୍ଡ କଲ୍ ଦେଇ ଏସ୍ଏମ୍ଏସ୍ ଅନୁସାରେ ନିଜର ମତାମତ ଦେଇପାରିବେ ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ ଆକାଶବାଣୀ ସମ୍ଭାଦ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ ଏହା ଆକାଶବାଣୀ ସମ୍ଭାଦ ଡିଡି ନ୍ୟୁଜ୍ ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ କରାଯିବ ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣର ପ୍ରସାରଣ କରିବ ଆତ୍ମନିର୍ଭର ଯୋଜନା ଅଧୀନରେ ଭାରତ ଏକ ବିଶ୍ୱ ମ୍ୟାନୁଫ୍ୟାକ୍ଚରିଂ ହବ୍ରେ ପରିଣତ ହୋଇଛି ବୋଲି ଯୋଗାଯୋଗ ତଥା ଉତ୍ତର ପୂର୍ବାଞ୍ଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମତବ୍ୟକ୍ତ କରିଛନ୍ତି ଚେନ୍ନାଇ ନିକଟସ୍ଥ ଶ୍ରୀ ପେରୁମ୍ବୁଦୁରଠାରେ ଆୟୋଜିତ ସିସ୍କୋର ଅତ୍ୟାଧୁନିକ ଉତ୍ପାଦନ କେନ୍ଦ୍ରର ଉଦ୍ଘାଟନୀ ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଶ୍ରୀ ସିନ୍ଧିଆ କହିଛନ୍ତି ବିଶ୍ୱସ୍ତରୀୟ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ଏହି କେନ୍ଦ୍ର ଭାରତର ଅଭିବୃଦ୍ଧିର ପ୍ରତୀକ ଅଟେ ଏହା ମାଧ୍ୟମରେ ଦେଶର ଟେଲିକମ୍ ବ୍ୟବସ୍ଥାରେ ଅଧିକ ଅଭିବୃଦ୍ଧି ହାସଲ କରାଯାଇପାରିବ ଦେଶବାସୀଙ୍କୁ ବିଶ୍ୱ ସହିତ ସଂଯୋଗୀକରଣ କରିବା କ୍ଷେତ୍ରରେ ଏହା ସହାୟକ ହେବ ଏହି କେନ୍ଦ୍ର ଦ୍ୱାରା ବାର୍ଷିକ 1.3 ବିଲିୟନ୍ ୟୁଏସ୍ ଡଲାର ପରିମାଣର ରପ୍ତାନୀ ଏବଂ ଘରୋଇ ଉତ୍ପାଦନ ହେବ ବୋଲି ଶ୍ରୀ ସିନ୍ଧିଆ ସୂଚନା ଦେଇଛନ୍ତି ଭାରତ ଉଜ୍ବେକିସ୍ତାନ ମଧ୍ୟରେ ଆଜି ତାସ୍କେଣ୍ଟଠାରେ ଦ୍ୱିପକ୍ଷୀୟ ପୁଞ୍ଜିନିବେଶ ରାଜିନାମା ସ୍ୱାକ୍ଷରିତ ହୋଇଛି ଏହି ରାଜିନାମାରେ ଭାରତ ପକ୍ଷରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଉଜ୍ବେକିସ୍ତାନ ପକ୍ଷରୁ ଉପପ୍ରଧାନମନ୍ତ୍ରୀ ଖୋଦ୍ ଜାଏବ୍ ଜାମ୍ସିଦ୍ ଅବଦୁଖା କିମୋଭିଚ୍ ସ୍ୱାକ୍ଷର କରିଛନ୍ତି ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ଏହି ରାଜିନାମା ଦ୍ୱାରା ଭାରତରେ ପୁଞ୍ଜିନିବେଶ କରିଥିବା ଉଜ୍ବେକିସ୍ତାନର ନିବେଶକ ଏବଂ ସେଠାରେ ନିବେଶ କରିଥିବା ଭାରତୀୟ ପୁଞ୍ଜିନିବେଶକଙ୍କୁ ଆନ୍ତର୍ଜାତିକ ଆଇନ ଅନୁସାରେ ଉପଯୁକ୍ତ ସୁରକ୍ଷା ମିଳିବ। ଏହାଛଡ଼ା ଏହି ରାଜିନାମା ଦୁଇ ଦେଶର ନିବେଶକଙ୍କ ମଧ୍ୟରେ ବିଶ୍ୱାସ ବୃଦ୍ଧି କରିବା ସହିତ ଏହି କ୍ଷେତ୍ରରେ ଦେଖାଯାଉଥିବା ଯେକୌଣସି ସମସ୍ୟାକୁ ଆର୍ବିଟ୍ରେସନ୍ ମାଧ୍ୟମରେ ସମାଧାନ କରାଯାଇପାରିବ। ସେହିଭଳି ପୁଞ୍ଜିନିବେଶରେ ସ୍ୱଚ୍ଛତା ବଜାୟ ରଖିବା ସହ କ୍ଷତିଭରଣା କରିବା ଦିଗରେ ଏହି ରାଜିନାମା ସହାୟକ ହେବ। ଏ ସମ୍ପର୍କରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି, ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ସହଯୋଗକୁ ବୃଦ୍ଧି କରିବା ସହିତ ଏକ ନିରନ୍ତର ପୁଞ୍ଜିନିବେଶ ପରିବେଶ ସୃଷ୍ଟି କରିବା ଦିଗରେ ଏହି ରାଜିନାମା ଉଭୟ ପକ୍ଷର ପ୍ରତିଶ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି ଜନସାଧାରଣଙ୍କ କଲ୍ୟାଣ ନିମନ୍ତେ ତାଙ୍କ ମନ୍ତ୍ରଣାଳୟ ସମ୍ପୂର୍ଣ୍ଣ ପ୍ରତିଶ୍ରତିବଦ୍ଧ। ଗତ 100 ଦିନ ମଧ୍ୟରେ ଆୟୁଷ ମନ୍ତ୍ରଣାଳୟର ସଫଳତା ଉପରେ ଆଲୋକପାତ କରି ଆଜି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଶ୍ରୀ ଯାଦବ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଆୟୁଷ ଚିକିତ୍ସା ପଦ୍ଧତିକୁ ଅନ୍ତର୍ଭୁକ୍ତ କରିବା ଉଦ୍ଦେଶ୍ୟରେ ଆୟୁଷ ମନ୍ତ୍ରଣାଳୟ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷରିତ ହୋଇଛି। ଏତଦ୍ବ୍ୟତୀତ ବିଭିନ୍ନ ପାରମ୍ପରିକ ଔଷଧୀୟ ବୃକ୍ଷ ତଥା ପାରମ୍ପରିକ ଚିକିତ୍ସା ପଦ୍ଧତିକୁ ବିଶ୍ୱସ୍ତରରେ ପହଞ୍ଚାଇବା ଦିଗରେ ଅନ୍ୟ ଏକ ପଦକ୍ଷେପ ସ୍ୱରୂପ ତାଙ୍କ ମନ୍ତ୍ରଣାଳୟ ଭିଏତନାମ, ମାଲେସିଆ ଆଦି କେତେକ ଦେଶ ସହିତ ରାଜିନାମା ସ୍ୱାକ୍ଷର କରିଛି। ଏହାଦ୍ୱାରା ଆୟୁର୍ବେଦିକ ପଦ୍ଧତିରେ ଚିକିତ୍ସା କରାଯିବା ସହିତ ଅଧିକ ଗବେଷଣା କରାଯାଇ ଜ୍ଞାନର ଆଦାନ ପ୍ରଦାନ ମଧ୍ୟ ସମ୍ଭବ ହୋଇପାରିବ ବୋଲି ଶ୍ରୀ ଯାଦବ କହିଛନ୍ତି। ସେ କହିଛନ୍ତି ଆୟୁଷ ଔଷଧଗୁଡ଼ିକୁ ଲୋକଙ୍କ ନିକଟରେ ସହଜରେ ପହଞ୍ଚାଇବା ଉଦ୍ଦେଶ୍ୟରେ ତାଙ୍କ ମନ୍ତ୍ରଣାଳୟ ଦେଶବ୍ୟାପୀ ପ୍ରତ୍ୟେକ ତହସିଲରେ ସ୍ୱତନ୍ତ୍ର ମେଡିକାଲ ଷ୍ଟୋର ସ୍ଥାପନ କରିବାର ଲକ୍ଷ୍ୟ ରଖିଛି। ଇତିମଧ୍ୟରେ ଦେଶବ୍ୟାପୀ ବରିଷ୍ଠ ନାଗରିକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ 14,692 ଆୟୁଷ କ୍ୟାମ୍ପ ଆୟୋଜିତ ହୋଇଛି। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ ଜନସାଧାରଣଙ୍କୁ ଆୟୁଷ ଚିକିତ୍ସା ଯୋଗାଇଦେବା ଉଦ୍ଦେଶ୍ୟରେ ଆୟୁର୍ବେଦିକ ପ୍ୟାକେଜ୍କୁ ଅନ୍ତର୍ଭୁକ୍ତ କରିବା ଲାଗି ତାଙ୍କ ମନ୍ତ୍ରଣାଳୟ ଆବଶ୍ୟକ ପଦକ୍ଷେପ ନେଉଛନ୍ତି ବୋଲି କେନ୍ଦ୍ର ଆୟୁଷ ମନ୍ତ୍ରୀ କହିଛନ୍ତି। କେରଳରେ ଆଉ ଜଣେ 38 ବର୍ଷ ବୟସ୍କ ବ୍ୟକ୍ତିଙ୍କ ନିକଟରେ ଏମ୍ପକ୍ସ ଭାଇରସ୍ ଚିହ୍ନଟ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ବ୍ୟକ୍ତି ଜଣକ ବିଦେଶରୁ କୋଚିକୁ ଫେରିବା ପରେ ତାଙ୍କ ନିକଟରେ ଏମ୍ପକ୍ସ ଭାଇରସ୍ ଥିବା ପରୀକ୍ଷାରୁ ଜଣାପଡ଼ିଛି। ବର୍ତ୍ତମାନ ତାଙ୍କୁ ଏକ ସ୍ଥାନୀୟ ଘରୋଇ ହସ୍କିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ଇତିମଧ୍ୟରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ଥିରୁବନନ୍ତପୁରମ୍ଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତିର ସମୀକ୍ଷା କରିଛନ୍ତି। ରାଜ୍ୟର ସମସ୍ତ 14 ଜିଲ୍ଲାରେ ସରକାରଙ୍କ ପକ୍ଷରୁ ଏହି ଭାଇରସ୍ ଦ୍ୱାରା ଆକ୍ରାନ୍ତ ବ୍ୟକ୍ତିଙ୍କ ନିମନ୍ତେ ଏକାନ୍ତବାସ କେନ୍ଦ୍ରମାନ ସ୍ଥାପନ କରାଯାଇଛି। ଚଳିତ ମାସରେ ଏହା ହେଉଛି ରାଜ୍ୟରେ ଏମ୍ପକ୍ସ ଭାଇରସ୍ ଚିହ୍ନଟ ହେବାର ଦ୍ୱିତୀୟ ଘଟଣା। ଗତ 18 ଦିନ ଏଥିରେ ଆକ୍ରାନ୍ତ ଅନ୍ୟ ଜଣେ ବ୍ୟକ୍ତି ମାଲାପୁରମ୍ ଜିଲ୍ଲାର ମଞ୍ଜେରୀ ମେଡିକାଲ କଲେଜ ଓ ହସ୍କିଟାଲରେ ଚିକିିିିତ ହେଉଛନ୍ତି। ଇଣ୍ଡୋନେସିଆର ପଶ୍ଚିମ ସୁମାତ୍ରାରେ ଥିବା ଏକ ଅଣ ଲାଇସେନ୍ସ ପ୍ରାପ୍ତ ସୁନାଖଣି ଧସିଯିବା ଫଳରେ 15 ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଏତଦ୍ବ୍ୟତୀତ ଅନ୍ୟ 25 ଜଣ ଶ୍ରମିକ ନିଖୋଜ ଥିବା ଜଣାଯାଇଛି। ସୋଲକ୍ ବିପର୍ଯ୍ୟୟ ପ୍ରଶମନ ସଂସ୍ଥାର ମୁଖ୍ୟ ଇର୍ୱାନ୍ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଖଣି ଭିତରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ଲାଗି ଉଦ୍ଧାରକାରୀ ଦଳ ଏବଂ ଆବଶ୍ୟକ ଯନ୍ତ୍ରପାତି ସେଠାରେ ନିୟୋଜିତ କରାଯାଇଛି। ମାକାଉ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ମହିଳା ଡବଲ୍ସ ବର୍ଗରେ ଭାରତର ତ୍ରିଶା ଜୋଲି ଓ ଗାୟତ୍ରୀ ଗୋପୀଚାନ୍ଦଙ୍କ ଯୋଡ଼ି ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ଏହି ଯୋଡ଼ି ତାଇୱାନ୍ର ସୁ ଇନ୍ ହୁଇ ଓ ଉ ଲୋ ୟୁ ଯୋଡ଼ିଙ୍କୁ କ୍ୱାର୍ଟର ଫାଇନାଲ୍ରେ 21-12, 21-17 ସେଟ୍ରେ ପରାସ୍ତ କରିଛନ୍ତି। ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ସେମିଫାଇନାଲ୍ ମ୍ୟାଚ୍ରେ ଭାରତର ତ୍ରିଶା ଓ ଗାୟତ୍ରୀଙ୍କ ଯୋଡ଼ି ତାଇୱାନ୍ର ଅନ୍ୟ ଏକ ଯୋଡ଼ି ସିପି ସାନ୍ ଓ ହଙ୍ଗ୍ ଏନ୍ ଜୁଙ୍କୁ ଭେଟିବେ। ଅନ୍ୟପକ୍ଷରେ ଭାରତର କିଦାମ୍ବି ଶ୍ରୀକାନ୍ତ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ୍ରେ ପରାସ୍ତ ହୋଇଛନ୍ତି। ତାଙ୍କୁ ହଂକଂର ଅଙ୍ଗ୍ସ ଏନ୍ କେ ଲଙ୍ଗ୍ 21-16, 21-12 ସେଟ୍ରେ ହରାଇଛନ୍ତି। କ୍ରିକେଟ୍ କାନପୁରଠାରେ ଚାଲିଥିବା ଦ୍ୱିତୀୟ ତଥା ଅନ୍ତିମ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ରେ ବାଂଲାଦେଶ ଆଜି ପ୍ରଥମ ଦିନରେ ଭାରତ ବିପକ୍ଷରେ ପ୍ରଥମ ଇନିଂସରେ 3 ୱିକେଟ୍ ହରାଇ 107 ରନ୍ ସଂଗ୍ରହ କରିଛି। ଅପରାହ୍ନରେ ବର୍ଷା ଯୋଗୁଁ ଖେଳ ବାଧାପ୍ରାପ୍ତ ହୋଇଥିଲା। ବାଂଲାଦେଶର ମୋମିନୁଲ୍ ହକ୍ 40 ରନ୍ ଏବଂ ମୁସ୍ଫିକର ରହିମ୍ 6 ରନ୍ କରି ଅପରାଜିତ ରହିଛନ୍ତି। ଘରୋଇ ଦଳ ପକ୍ଷରୁ ଆକାଶଦୀପ 2 ୱିକେଟ୍ ଅକ୍ତିଆର କରିଥିବାବେଳେ ରବିଚନ୍ଦ୍ରନ ଅଶ୍ୱିନ୍ 1 ୱିକେଟ୍ ନେଇଛନ୍ତି। ପୂର୍ବରୁ ଭାରତ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପଭି ନେଇଥିଲା। ପ୍ରଥମ ମ୍ୟାଚ୍ରେ ଭାରତ ପକ୍ଷରୁ ଖେଳୁଥିବା ଖେଳାଳିଙ୍କ ମଧ୍ୟରେ କୌଣସି ପରିବର୍ତ୍ତନ କରାଯାଇ ନଥିବାବେଳେ ବାଂଲାଦେଶ ନିଜ ଦଳରେ 2 ପରିବର୍ତ୍ତନ କରିଛି। ଚେନ୍ନାଇଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଭାରତ ବାଂଲାଦେଶକୁ 280 ରନ୍ରେ ପରାସ୍ତ କରି ବର୍ତ୍ତମାନ 1-0ରେ ସିରିଜ୍ ଅଗ୍ରଣୀ ରହିଛି। ପର୍ଯ୍ୟଟନ ଦ୍ୱାରା ମାନବିକତାର ବନ୍ଧନ ସଶକ୍ତ ହେଉଥିବାବେଳେ ଯୋଗାଣ ଶୃଙ୍ଖଳକୁ ଯେକୌଣସି ଦ୍ୱନ୍ଦ୍ୱ ବାଧାପ୍ରାପ୍ତ କରିଥାଏ, କହିଲେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼। ଆସନ୍ତା 29 ତାରିଖ ରବିବାର ଦିନ ପୂର୍ବାହ୍ନ 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାକାଉ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ମହିଳା ଡବଲ୍ସ ବର୍ଗରେ ଭାରତର ତ୍ରିଶା ଜୋଲି ଓ ଗାୟତ୍ରୀ ଗୋପୀଚାନ୍ଦଙ୍କ ଯୋଡ଼ି ପ୍ରବେଶ କଲେ ସେମିଫାଇନାଲ୍ରେ ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।